ମୁଁ ରତିକାନ୍ତ ରାଉତ କହୁଛି। ହଁ, ମୁଁ ରତିକାନ୍ତ ରାଉତ କହୁଛି, 38 ନମ୍ବର ୱାର୍ଡ ମଶାଣି ସାହି ବସ୍ତିରୁ। ଆଉ ଜନହିତର ବାଣୀ କଣ, ଆମର ଏଇଟା ତଳିଆ ଅଞ୍ଚଳ, ଯାହାଫଳରେ କି ଚାରିପଟରୁ ବର୍ଷା ହେଲେ ବର୍ଷା ପାଣିଟା ଏପଟକୁ ଗଡିକିରି ଆସେ। ଗଡିକି ଆସିବା ଦ୍ଵାରା ଯେତେବେଳେ ଓଭରଫ୍ଲୋ ହୁଏ, ତେଣୁ ଘର ଦ୍ଵାରରେ ପଶେ ସେ ପାଣି, ଯେତେବେଳେ ଘର ଦ୍ଵାରରେ ପଶେ ଆମେ ତାକୁ ନିଜ